ସେ ଗଣପତି ନଗର ବସ୍ତିରୁ ଆଉ ଆସିଛନ୍ତି ମିନତୀ ଦାସ, ତାଙ୍କର ମୋବାଇଲ ନାହିଁ, ମୋ ମୋବାଇଲରେ ସେ କହିବା ପାଇଁ ଆସିଛନ୍ତି ଯେ ଆମର ବସ୍ତିର ସମସ୍ୟା, ଯୋଉ ଅଳିଆ ଆଗରୁ ଅଳିଆ ସବୁ ସଫା କରୁଥିଲେ, ଏବେ ଦି ଦିନ ହେଲାଣି ଆମ ବସ୍ତି ସଫା ହଉନି, ଅଳିଆ ଯୋଉଠି ସେଠି ପଡିକି ରହିଛି, ଆଉ ପାଣି ମଧ୍ୟ ଆସୁନି। ସେ ସେଇ କଥା କହିବା ପାଇଁକା ଆସିଥିଲେ ଜନହିତ ବାଣୀରେ ଟିକେ କହିବା ପାଇଁ। ତାଙ୍କ ନାଁ ହେଲା ମିନତୀ ଦାସ, ଗଣପତି ନଗର ବସ୍ତି।